आकाशवाणी ସମ୍ବାଦ ପଢୁଛନ୍ତି ବିରଞ୍ଚି ନାରାୟଣ ସେଠି। 2024 ସାଧାରଣ ନିର୍ବାଚନ ଏପ୍ରିଲ 19 ତାରିଖରୁ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ ଗଣତି ଜୁନ୍ 4 ତାରିଖରେ ହେବ। ଲୋକସଭା ନିର୍ବାଚନ ସହିତ ସିକ୍କିମ୍, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣାକୁ ରାଜନୈତିକ ଦଳମାନେ ସ୍ୱାଗତ କରିଛନ୍ତି ଏବଂ ଶେଖ୍ ଶାହାଜାହାନ୍ଙ୍କ ଭାଇ ଶେଖ୍ ଆଲମଗିରିଙ୍କୁ ସିବିଆଇ ଜେରା କରୁଛି। ଲୋକସଭା ନିର୍ବାଚନ ଆସନ୍ତା ମାସ 19 ତାରିଖରୁ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ ଗଣତି ଜୁନ୍ 4 ତାରିଖରେ ହେବ। ନିର୍ବାଚନ କମିଶନ 2024 ସାଧାରଣ ନିର୍ବାଚନ ପାଇଁ ଆଜି କାର୍ଯ୍ୟସୂଚୀ ଘୋଷଣା କରିଛି। ଏହା ସହିତ 4ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ 19 ତାରିଖରେ 102 ଲୋକସଭା ଆସନ ପାଇଁ ମତଦାନ ହେବ। ଏପ୍ରିଲ 26 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ 99 ଲୋକସଭା ଆସନ ପାଇଁ ମତଦାନ ହେବ। ମେ ମାସ 7 ତାରିଖରେ 94 ଲୋକସଭା ଆସନରେ ମତଦାନ ହେବାକୁ ଥିବାବେଳେ ମେ ମାସ 13 ତାରିଖରେ 96 ଲୋକସଭା ଆସନରେ ମତଦାନ ହେବ। ପଞ୍ଚମ ପର୍ଯ୍ୟାୟରେ ମେ ମାସ 20 ତାରିଖରେ 49 ଲୋକସଭା ଆସନରେ ମତଦାନ ହେବ। ଷଷ୍ଠ ପର୍ଯ୍ୟାୟରେ ମେ ମାସ 25 ତାରିଖରେ 57 ଲୋକସଭା ଆସନରେ ମତଦାନ ହେବ। ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଜୁନ୍ 1 57 ଲୋକସଭା ଆସନରେ ମତଦାନ ହେବ। ନୂଆଦିଲ୍ଲୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଗୁଜରାତ, ତାମିଲନାଡୁ, ପଞ୍ଜାବ, ତେଲଙ୍ଗାନା, କେରଳ, ହରିୟାଣା, ହିମାଚଳ ପ୍ରଦେଶ, ଦିଲ୍ଲୀ, ମେଘାଳୟ ଓ ନାଗାଲାଣ୍ଡ ସମେତ 22 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। କର୍ଣ୍ଣାଟକ, ରାଜସ୍ଥାନ, ମଣିପୁର ଓ ତ୍ରିପୁରାରେ 2 ପର୍ଯ୍ୟାୟରେ ମତଦାନ ହେବ। ଛତିଶଗଡ଼ ଓ ଆସାମରେ 3 ପର୍ଯ୍ୟାୟରେ ମତଦାନ ହେବ। ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡରେ 4 ପର୍ଯ୍ୟାୟରେ ମତଦାନ ହେବ। ମହାରାଷ୍ଟ୍ର ଓ ଜାମ୍ମୁ କାଶ୍ମୀରରେ 5 ପର୍ଯ୍ୟାୟରେ ମତଦାନ ହେବ। ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗରେ 7 ପର୍ଯ୍ୟାୟରେ ମତଦାନ ହେବ। ନିର୍ବାଚନ କମିଶନ ସିକ୍କିମ୍, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରିଛି। 32 ସଦସ୍ୟ ବିଶିଷ୍ଟ ସିକ୍କିମ୍ ବିଧାନସଭା ଓ 60 ସଦସ୍ୟ ବିଶିଷ୍ଟ ଅରୁଣାଚଳ ପ୍ରଦେଶ ବିଧାନସଭା ପାଇଁ ଏପ୍ରିଲ 19 ତାରିଖରେ ଲୋକସଭା ନିର୍ବାଚନ ସହିତ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। 175 ସଦସ୍ୟ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭା ପାଇଁ ମେ 13 ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। 147 ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭା ପାଇଁ ମେ 13, 20, 25 ଓ ଜୁନ୍ 1 4 ପର୍ଯ୍ୟାୟରେ ମତଦାନ ହେବ। ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ସହ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସେ କହିଛନ୍ତି ଦେଶରେ 97 ପଞ୍ଜିକୃତ ମତଦାତା ରହିଛନ୍ତି। 1.5 କର୍ମଚାରୀ 10,50,000 ଭୋଟ୍ଗ୍ରହଣ କେନ୍ଦ୍ରର ପରିଚାଳନା କରିବେ। ସେ କହିଛନ୍ତି ଏଥରକ 1,82,00,000 ମତଦାତା ପ୍ରଥମ କରି ମତଦାନ କରିବେ। 85 ଅଧିକ ବୟସର ମତଦାତା ଓ ଦିବ୍ୟାଙ୍ଗ ମତଦାତାମାନଙ୍କୁ ଘରୁ ମତଦାନ କରିବାର ସୁବିଧା ପ୍ରଦାନ କରାଯିବ। ଜଘନ୍ୟ ଅପରାଧ ମାମଲା ଥିବା ପ୍ରାର୍ଥୀମାନଙ୍କୁ ଛିଡ଼ା କରାଇଥିବା ରାଜନୈତିକ ଦଳଗୁଡ଼ିକୁ ସେମାନେ କାହିଁକି ସେହି ପ୍ରାର୍ଥୀମାନଙ୍କୁ ଛିଡ଼ା କରାଇଛନ୍ତି ତାହାର ସ୍ୱଷ୍ଟୀକରଣ ଦେବାକୁ ପଡ଼ିବ। ସେ କହିଛନ୍ତି ପର୍ଯ୍ୟାପ୍ତ ସଂଖ୍ୟାରେ ଇଭିଏମ୍ ଓ ଭିଭିପ୍ୟାଟ୍ ଉପଲବ୍ଧ ରହିଛି ଓ ନିର୍ବାଚନ ସୁଚାରୁରୂପେ ସମ୍ପନ୍ନ କରାଯିବାକୁ ସମସ୍ତ ପଦକ୍ଷେପ ନିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଅବାଧ ଓ ନିରପେକ୍ଷ ନିର୍ବାଚନ କରାଯିବା ସମୟରେ ବାହୁବଳ, ଅର୍ଥବଳ, ଭୁଲ୍ ତଥ୍ୟ ଓ ଆଚରଣବିଧି ଲଙ୍ଘନ ଭଳି 4 ଚ୍ୟାଲେଞ୍ଜ ଏହା ସମ୍ମୁଖରେ ରହିଛି। ସେ କହିଛନ୍ତି ଭୋଟ୍ ଗ୍ରହଣ ହେଉଥିବା ଦିନ ବାହୁବଳର ବ୍ୟବହାର ଉପରେ ଡ୍ରୋନ୍ ସହାୟତାରେ ଯାଞ୍ଚ କରାଯିବ। ନିର୍ବାଚନ ସମୟରେ ହିଂସା ଓ ରକ୍ତପାତର କୌଣସି ସ୍ଥାନ ନାହିଁ ଓ କମିଶନ ଏଭଳି କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ କହିଛନ୍ତି। ଆଇନ ଶୃଙ୍ଖଳା ରକ୍ଷାକାରୀ ଏଜେନ୍ସିଗୁଡ଼ିକୁ ମାଦକ ଦ୍ରବ୍ୟ, ଟଙ୍କା, ମାଗଣା ସାମଗ୍ରୀ ଓ ନିଶାଦ୍ରବ୍ୟ ବଣ୍ଟନକୁ ରୋକିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି ଅନ୍ଲାଇନ୍ ମାଧ୍ୟମରେ ଟଙ୍କା ନେଣଦେଣ ଉପରେ ନଜର ରଖିବାକୁ ଏଜେନ୍ସିଗୁଡ଼ିକୁ କୁହାଯାଇଛି। ନିର୍ବାଚନ ସମୟରେ ବର୍ଜ୍ୟବସ୍ତୁ ପରିଚାଳନା ଓ କମ୍ କାଗଜ ବ୍ୟବହାର ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେ କହିଛନ୍ତି ଅବାଧ ଓ ନିରପେକ୍ଷ ନିର୍ବାଚନକୁ ନିଶ୍ଚିତ କରିବାକୁ 2100 ପର୍ଯ୍ୟବେକ୍ଷକ ମୁତୟନ ହେବେ। ଚଳିତ ଲୋକସଭାର କାର୍ଯ୍ୟକାଳ ଜୁନ୍ 16 ତାରିଖରେ ଶେଷ ହେବ। ଦେଶର ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି 543। ତାହା ମଧ୍ୟରୁ 84 ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। 47 ନିର୍ବାଚନ ମଣ୍ଡଳୀ ଅନୁସୂଚିତ ଉପଜାତି ପାଇଁ ସଂରକ୍ଷିତ ରହିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି ବିହାର, ଗୁଜରାତ, ହରିୟାଣା, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ତ୍ରିପୁରାର 26 ବିଧାନସଭା ଆସନ ପାଇଁ ଉପନିର୍ବାଚନ ମଧ୍ୟ ଲୋକସଭା ନିର୍ବାଚନ ସହିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହୋଇଯାଇଥିବାରୁ ରାଜନୈତିକ ଦଳମାନେ ଏହାକୁ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଜେପି ନେତୃତ୍ୱର ଏନ୍ଡିଏ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି ପାର୍ଟି ସୁଶାସନ ଓ ସେବାକୁ ଭିତ୍ତି କରି ଲୋକମାନଙ୍କ ସମ୍ମୁଖକୁ ଯିବ। ସେ କହିଛନ୍ତି ଦଶବର୍ଷ ପୂର୍ବେ ସବୁ କ୍ଷେତ୍ରରେ ଦୁର୍ନୀତି ଥିଲା ଓ ନୀତି ନିର୍ଦ୍ଧାରଣରେ ନିଷ୍କ୍ରିୟତା ରହିଥିଲା। ସେ କହିଛନ୍ତି 140 କୋଟି ଜନତାଙ୍କ ବଳରେ ଦେଶ ବିକାଶର ନୂଆ ରେକର୍ଡ ସୃଷ୍ଟି କରିଛି। ଦେଶ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଥିବାର ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି କୋଟି କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି ଓ ଦେଶର ପ୍ରତ୍ୟେକ ଭାଗରେ ଯୋଜନାମାନ ପହଞ୍ଚିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କର ତୃତୀୟବାରର ଶାସନରେ ଦାରିଦ୍ର୍ୟ ଓ ଦୁର୍ନୀତି ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯିବ। ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ନିର୍ବାଚନ ଗଣତନ୍ତ୍ରର ସର୍ବବୃହତ ଉତ୍ସବ, ଲୋକମାନେ ଗଣତନ୍ତ୍ରକୁ ମଜବୁତ କରିବା ପାଇଁ ଅଧିକ ସଂଖ୍ୟାରେ ମତଦାନ କରିବାକୁ ସେ ନିବେଦନ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ଲୋକସଭା ନିର୍ବାଚନ ଭାରତ ପାଇଁ ନ୍ୟାୟର ଦ୍ୱାର ଖୋଲିଦେବ। ସେ କହିଛନ୍ତି ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ପାଇଁ ଏହା ବୋଧହୁଏ ଶେଷ ସୁଯୋଗ। ଆମ୍ ଆଦମୀ ପାର୍ଟି ନେତା ଗୋପାଳ ରାୟ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣାକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ପାର୍ଟି ଇଣ୍ଡିଆ ମେଣ୍ଟରେ ନିର୍ବାଚନ ଲଢ଼ିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ପ୍ରଧାନମନ୍ତ୍ରୀ ଲୋକସଭା ନିର୍ବାଚନରେ ଜନସାଧାରଣଙ୍କର ସମର୍ଥନ ଲୋଡ଼ିଛନ୍ତି। ଦୁର୍ନୀତି ନିବାରଣ ଓ ବିକାଶ ପାଇଁ ସେ ଲୋକମାନଙ୍କର ସମର୍ଥନ ଲୋଡ଼ିଛନ୍ତି। କର୍ଣ୍ଣାଟକର କଲାବୁର୍ଗୀଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି କର୍ଣ୍ଣାଟକରେ ଆୟୁଷ୍ମାନ ଭାରତରୁ 80 ଲକ୍ଷ ଲୋକ ଲାଭାନ୍ୱିତ ହୋଇଛନ୍ତି। ସେ କହିଛନ୍ତି 75 ଲକ୍ଷ ପରିବାରକୁ ପାଇପ୍ ଯୋଗେ ପାନୀୟ ଜଳ ଦିଆଯାଇଛି, 40 ଲକ୍ଷ ମହିଳା ଉଜ୍ଜଳା ଯୋଜନାରେ ଏଲ୍ପିଜି କନେକ୍ସନ୍ ପାଇଛନ୍ତି, 8 ଲକ୍ଷ ଲୋକ ପିଏମ୍ ଆବାସ ଯୋଜନାରେ ଘର ପାଇଛନ୍ତି। କଲାବୁର୍ଗୀ ରାଇଚୁର ରାଜପଥର ନିର୍ମାଣ ପାଇଁ 6,000 କୋଟି ଟଙ୍କା ଦିଆଯିବାକୁ ଘୋଷଣା କରାଯାଇଛି। ହୁମ୍ନାବାଦ କଲାବୁର୍ଗୀ ରେଳ ଲାଇନ୍ର ଘୋଷଣା କରାଯାଇଛି। ହରଡ଼ଡାନି ସହାୟକ ମୂଲ୍ୟ କାର୍ଯ୍ୟକାରୀ କରାଯାଇଛି ଓ କଲ୍ୟାଣ କର୍ଣ୍ଣାଟକ ଅଞ୍ଚଳ ଆର୍ଥିକ ସହାୟତା ପାଇଛି। କର୍ଣ୍ଣାଟକରେ କଂଗ୍ରେସ ସରକାର ଲୁଟ୍ ଓ କୁଶାସନରେ ଜଡ଼ିତ ଥିବାର ସେ ଦୋଷାରୋପ କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି ଓ ଦୁର୍ବୃତ୍ତମାନଙ୍କୁ ଘଣ୍ଟ ଘୋଡ଼ାଯାଇଥିବାର ସେ କହିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ଆଜି ବେଙ୍ଗାଲୁରୁଠାରେ ପାର୍ଟିର ନିର୍ବାଚନ ପ୍ରତିଶ୍ରତିଗୁଡ଼ିକର ଘୋଷଣା କରିଛନ୍ତି। ପାର୍ଟି ରାଜ୍ୟଶାଖା ସଭାପତି ଡିକେ ଶିବକୁମାର ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ଉପସ୍ଥିତିରେ ସେ କହିଛନ୍ତି କଂଗ୍ରେସ ପାର୍ଟି ଭୋଟରମାନଙ୍କୁ ଦେଇଥିବା ପ୍ରତିଶ୍ରତିଗୁଡ଼ିକ ମଧ୍ୟରେ ଶ୍ରମିକ ନ୍ୟାୟ ଓ ହିସ୍ସେଦାରୀ ନ୍ୟାୟ ସ୍ଥାନ ପାଇଛି। ସେ କହିଛନ୍ତି ପାର୍ଟି ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଥିବା 15ଟିଯାକ ଗ୍ୟାରେଣ୍ଟି ମଧ୍ୟରେ ଏଗୁଡ଼ିକ ରହିଛି। ପୂର୍ବରୁ ପାର୍ଟି କିଷାନ ନ୍ୟାୟ, ଯୁବା ନ୍ୟାୟ ଓ ମହିଳା ନ୍ୟାୟ ବିଷୟରେ ଘୋଷଣା କରିସାରିଛି। ଶ୍ରମିକ ନ୍ୟାୟରେ ଶ୍ରମଜୀବୀମାନଙ୍କୁ ମାଗଣା ଚିକିତ୍ସା, ମନରେଗାରେ ମିଳୁଥିବା ଅର୍ଥ ପରିମାଣ ଦୈନିକ 400 ଟଙ୍କାକୁ ବୃଦ୍ଧି, ସହରାଞ୍ଚଳରେ ନିଯୁକ୍ତି ଗ୍ୟାରେଣ୍ଟି ଆରମ୍ଭ ଓ ଶ୍ରମିକମାନଙ୍କୁ ଜୀବନ ବୀମା ଯୋଗାଣ ସ୍ଥାନ ପାଇଛି। ଶ୍ରୀ ଖଡ୍ଗେ କହିଛନ୍ତି ଭାଗିଦାରୀ ନ୍ୟାୟରେ କଂଗ୍ରେସ ପାର୍ଟି କେନ୍ଦ୍ରରେ ଶାସନକୁ ଆସିଲେ ଜାତି ଜନଗଣନା କରିବା ଓ ଜନସଂଖ୍ୟା ପ୍ରତିନିଧିତ୍ୱ ଭିତ୍ତିରେ ସମ୍ଭଳ ବଣ୍ଟନ କରିବା, ସଂରକ୍ଷଣ ସୀମା ଶତକଡ଼ା 50% ପରେ ଯୋଗାଇବା ଓ ଆଦିବାସୀମାନଙ୍କୁ ଜଙ୍ଗଲ ଅଧିକାର ଦେବା ପ୍ରଭୃତି ସ୍ଥାନ ପାଇଛି। ସେ କହିଛନ୍ତି ଆଦିବାସୀ ପରମ୍ପରାର ସୁରକ୍ଷା କରାଯିବ ଓ ଆଦିବାସୀମାନଙ୍କର ସ୍ୱୟଂ ଶାସନ ପଦ୍ଧତି ଆରମ୍ଭ କରାଯିବ। ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ ନେତା ଶେଖ୍ ଶାହାଜାହାନ୍ଙ୍କ ଭାଇ ଶେଖ୍ ଆଲମଗିରି ସିବିଆଇ ଦ୍ୱାରା ଜେରା ପାଇଁ ଆଜି କୋଲକାତାର ନିଜାମ ପ୍ୟାଲେସ୍ରେ ପହଞ୍ଚୁଛନ୍ତି। ଏଥିପାଇଁ ତାଙ୍କୁ ସିବିଆଇ ସମନ ଜାରି କରିଥିଲା। ସିବିଆଇ ଆଉ 15 ଜଣ ଲୋକଙ୍କୁ ମଧ୍ୟ ସମନ ଜାରି କରିଛି। ସେମାନଙ୍କ ମଧ୍ୟରେ ଶେଖ୍ ଶାହାଜାହାନ୍ଙ୍କର ଘନିଷ୍ଠ ସହଯୋଗୀ ମଖିଜୁର୍ ମୁଲ୍ଲା ରହିଛି। ଇତିମଧ୍ୟରେ ପଶ୍ଚିମବଙ୍ଗ ପିଡିଏସ୍ ଦୁର୍ନୀତି ମାମଲାରେ ଇଡି ଶେଖ୍ ଶାହାଜାହାନ୍ଙ୍କର ଭାଇ ଶେଖ୍ ଆଲମଗିର ଓ ଶେଖ୍ ସିରାଜୁଦ୍ଦିନ୍ଙ୍କୁ 21 ତାରିଖକୁ ସମନ ଜାରି କରିଛି। 2024 ସାଧାରଣ ନିର୍ବାଚନ ଏପ୍ରିଲ 19 ତାରିଖରୁ 7ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଭୋଟ୍ ଗଣତି ଜୁନ୍ 4 ତାରିଖରେ ହେବ। ଲୋକସଭା ନିର୍ବାଚନ ସହିତ ସିକିମ୍, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣାକୁ ରାଜନୈତିକ ଦଳମାନେ ସ୍ୱାଗତ କରିଛନ୍ତି ଏବଂ ଶେଖ୍ ଶାହାଜାହାନ୍ଙ୍କ ଭାଇ ଶେଖ୍ ଆଲମଗିରିଙ୍କୁ ସିବିଆଇ ଜେରା କରୁଛି। ସମ୍ବାଦ ଶେଷ ହେଲା।